ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜଗତଜନନୀ ମା ଦୁର୍ଗାଙ୍କର ପୂଜା ଲାଗି ରାଜ୍ୟର ଗାଁ ସହର ସବନ ଗହକି ଲାଗିଛି। ଶକ୍ତିପୀଠମାନଙ୍କେ ଆଜି ନବମୀ ପୂଜା ଚାଲିଥିବା ବେଳେ ପୂଜା ମଣ୍ଡପମାନଙ୍କୁ ଦେବୀଙ୍କର ଅଷ୍ଟମୀ ପୂଜା କରାଯାଉଛି। ମନ୍ଦିର ଆର୍ ପୂଜା ମଣ୍ଡପମାନେ ସୁନ୍ଦର ସାଜସଜ୍ଜାର ଆଲୋକମାଲାଥି ଝଲସୁଛି। ଏ ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଠାନୁ ରାଜ୍ୟର ଭିନ୍ ଭିନ୍ ଜାଗାନ ପୂଜା ମଣ୍ଡପମାନଙ୍କୁ ଯାଇକରି ମାଙ୍କର ଦର୍ଶନ କରବାର କାର୍ଯ୍ୟକ୍ରମ ରହିଛି। କଳାହାଣ୍ଡି ଇଷ୍ଟଦେବୀ ମା' ମାଣିକେଶ୍ୱରୀଙ୍କର ଛତର ଯାତ୍ରା ଆଜି ପହଁପହଁନୁ ଚାଲିଛି। ଗଲାକାଲ ମହାଷ୍ଟମୀ ତିଥି ଅତରାତି ମନ୍ଦିରନ ଖାସ୍ ପୂଜାପାଡ଼ାର ଅଷ୍ଟବଳୀ ଉତରୁ ଦେବୀଙ୍କର ବିଜୟ ପ୍ରତିମା ଛତରକେ ସହର ପାଖେ ଉତ୍ତର ପଶ୍ଚିମ ଦିଗେ ଥିବାର ମନ୍ଦିରଠାନୁ ପାଖାପାଖି 3 କିଲୋମିଟର ଦୂରିଆ ଜେନା ଖାଲ୍କି ନିଆଯାଇଥିଲା। ସେନ ଗୁପ୍ତ ପୂଜା ଉତରୁ ଦେବୀଙ୍କର ଛତରର ପ୍ରତ୍ୟାବର୍ତ୍ତନ ଯାତ୍ରା ଚାଲିଛି। ବୀରବାଦ୍ୟ ଘୁମରା ଆର୍ ନିଶାନ୍ ସାଙ୍ଗେ ସେବାୟତମାନେ ମାଙ୍କର ଛତରକେ ନେଇକରି ମନ୍ଦିର ଆଡ଼କେ ବଢୁଛନ୍। ମାଙ୍କର ଛତର ଦର୍ଶନ ଲାଗି ଖୁବ୍ ସଂଖ୍ୟାନ ଭକ୍ତଙ୍କର ଭିଡ଼ ହୋଇଛି। ସକାଳର 10 ବଜାତକ ଦେବୀଙ୍କର ଛତର ମନ୍ଦିର ପାଖକେ ପହଞ୍ଚିଲା ଉତରୁ ରାଜାଙ୍କର ପ୍ରତିନିଧି ଆର୍ ପୂଜକମାନେ ଦେବୀଙ୍କର ଛତରକେ ମନ୍ଦିର ଭିତରକେ ବିଜେ କରାବେ। ପଶ୍ଚିମ ଓଡ଼ିଶାର ଭାଇଜିତିଆ ତେୟାରଥି ଆଜି ସକାଳୁ ଉପାସୀ ନାନୀ ବହେନମାନେ ଦଦା ଭାଇମାନଙ୍କୁ ଦୂପ ଚଢ଼େଇକରି ବନ୍ଦଉଛନ୍। ଭାଇମାନଙ୍କ ଲମ୍ବା ଜୀବନ ଆର୍ ମଙ୍ଗଳ କାମନା କରିକରି ନାନୀ ବହେନମାନେ ଗଲାକେଲ ଦିନସାରା ନିର୍ଜଲା ଉପାସ ରହିଥିଲେ। ସଞ୍ଜବେଳେ ନଦୀ ଆର୍ ବନ୍ଦ ଘାଟମାନଙ୍କୁ ଉପାସୀମାନେ ବାଲିର ବେଦୀ କରିକରି ପୂଜା କରିଥିଲେ। ତାର୍ ଉତରୁ ସେମାନେ ଗାଁ ଇଲାକାର ପୂଜା କୋଠି ଆର୍ ସହର ଇଲାକାର ପୂଜା ମଣ୍ଡପମାନଙ୍କେ ଫଲ ଫୁଲ ଦୂପ ଜୁଇଁତିଆ ଚଢ଼େଇକରି ଦେବୀଙ୍କର ଅର୍ଚ୍ଚନା କରିଥିଲେ। କେତେ ଗାଁ ନ ଆଜକାଲ ଭିଲ୍ ଡାଲଖାଇ କୁଠିନ ଉପାସୀମାନେ ପୂଜା କରବାର ପରମ୍ପରା ଚାଲୁଛି। ରାଜ୍ୟ ରାସନ କାର୍ଡ ଇ କେୱାଇସି ପଞ୍ଜୀକରଣ ଚାଲିଛି। ଏପତକ ପାଖାପାଖି 2,30,00,000 ରାସନ କାର୍ଡ ହିତାଧିକାରୀଙ୍କର ଇ କେୱାଇସି ହୋଇସାରିଥିବା ବେଳେ ଆଉ ପାଖାପାଖି 1,00,000 ହିତାଧିକାରୀଙ୍କର ଇ କେୱାଇସି ହେବାର ବାକି ଅଛି। ଏବା 15-20 ଦିନ ଭିତରେ ଏ କାମ ସରିଗଲା ଉତରୁ ନୂଆ ରାସନ କାର୍ଡ ମଟାଯିବା ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ତାଙ୍କର ସୂଚନା ଅନୁସାରେ ରାଜ୍ୟ 2016-17 ମସିହାରୁ ଏପତକ 16,27,920 ରାସନ କାର୍ଡକେ ଅଯୋଗ୍ୟ ଘୋଷଣା କରାଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କର ନାଁ କାଟିକରି ନୂଆ ହିତାଧିକାରୀମାନଙ୍କୁ ଯୋଡ଼ବାରକେ ରାସନ କାର୍ଡ ନାଁ ନାଇଥିବାର ପରିବାରର ସବୁ ଲୋକର ଆଧାରଯୁକ୍ତ ଇ କେୱାଇସି କରାଯାଇଛି। ଏ ପ୍ରକ୍ରିୟା ରାସନ କାର୍ଡଟି ଖାଦ୍ୟ ଯୋଗାଣ ବ୍ୟବସ୍ଥାଟି ସ୍ୱଚ୍ଛ କରବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ସେଆଡ଼େ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସମୀୟାକେ ଏବା 2028 ମସିହା ତକ ବଢ଼େଇଥିବାର ବେଳେ ରାଜ୍ୟ ସରକାର ଭିଲ୍ ନିଜର ଯୋଜନାଥି ମାହାଲିଆ ଚାଉଲ ଯୋଗାବାର ସମୀୟାକେ ବଢ଼ାବାରକେ ଯାଉଛନ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ ତରଫୁ ଏମ୍ବିବିଏସ୍ ଆର୍ ବିଡିଏସ୍ ପାଠ୍ୟକ୍ରମଟି ନାଁ ଲେଖାବାରକେ ପରିବର୍ତ୍ତିତ ମେରିଟ୍ ଲିଷ୍ଟ ବାହାରିଛି। ଏ ଲିଷ୍ଟ ଆଧାରଥି ଆଜିଠାନୁ 3 ନମ୍ବର ଖେପ୍ ନାଁ ଲେଖା ପ୍ରକ୍ରିୟା ମୂଲ ହେବା। 14 ତାରିଖ ତକ ପ୍ରାର୍ଥୀମାନେ ଚଏସ୍ ଫିଲିଂ କରବେ। 16 ତାରିଖ ଦିନ ପ୍ରୋଭିଜନାଲ୍ ଏଲଟ୍ମେଣ୍ଟ ବାହାରବା ଆଉ 21 ଆଉ 22 ତାରିଖ ଭିତରେ ନାଁ ଲେଖା ହେବା। ଆଜ୍ ହେଉଛି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ଜନ୍ମଦିନ ଆର୍ ଶହୀଦ ବାଜିରାଉତଙ୍କର ଶ୍ରାଦ୍ଧ ଦିନ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଖାସ୍ କରି ଭାରତ ଛାଡ଼ ଆନ୍ଦୋଳନଥି ବଡ଼ ଭୂମିକା ନେଇଥିବାର ଜୟପ୍ରକାଶ ନାରାୟଣ ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ ଡଟିକରି ପ୍ରତିରୋଧ କରବାରନୁ ତାହାକୁ ଲୋକନାୟକ କୁହାଯାଏସି। ସେନ୍ତା ବ୍ରିଟିଶ ଶାସନ ସମୟଥି ପିଲାଟି ହୋଇଥିଲେ ଭିଲ୍ ବାଜିରାଉତ ପ୍ରଜାମଣ୍ଡଳ ଆନ୍ଦୋଳନକେ ସୁରକ୍ଷା ଦେବାର ଲାଗି ଇଂରେଜ ସୈନ୍ୟମାନଙ୍କର ଗୁଲିଥି ଶହୀଦ ହୋଇଥିଲେ। ରାଜ୍ୟସ୍ତରୀୟ ଜୟପ୍ରକାଶ ଜୟନ୍ତୀ ଆର୍ ଶହୀଦ ବାଜିରାଉତ ଶ୍ରାଦ୍ଧ ଦିବସ ସଭା ଉପରବେଳା 6 ବଜେ ଭୁବନେଶ୍ୱର ଜୟଦେବ ଭବନ ହେବା। ଦକ୍ଷିଣ କୋରିଆର ସାହିତ୍ୟିକା ହାନ୍ କାଙ୍ଗ ସାହିତ୍ୟ ଲାଗି ନୋବେଲ ପୁରସ୍କାର ପାଇବେ ରୟାଲ୍ ସ୍ପିଡିସ୍ ଏକାଡେମୀ ଅଫ୍ ସାଇନ୍ସ ତରଫ ଗଲାକାଲି ଘୋଷଣା କରାଯାଇଛି। 53 ବର୍ଷ ବୟସର ହାନ୍ କାଙ୍ଗ ମନୁଷ୍ୟ ଜୀବନ ଦୁଗ୍ ଆର୍ କଷ୍ଟ ବାବ୍ଦେ ରଚନା କରିଥିବାର କାବ୍ୟ ଗଦ୍ୟ ଲାଗି ନୋବେଲ ପୁରସ୍କାର ପାଇବାରକେ ମନୋନୀତ ହୋଇଛନ୍। ଆଜି ହେଉଛି ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ। ଲିଙ୍ଗଗତ ସମାନତା ଆର୍ ଝିଅମାନଙ୍କୁ ସମାନ ସୁଯୋଗ ଦେବାରକେ ଇ ଦିନ ପାଳନ କରାଯାଏସି। ଝିଅମାନେ ଯେନ୍ତା ଶିକ୍ଷା, ପୋଷଣ, ଶାରୀରିକ ଆର୍ ମାନସିକ କଲ୍ୟାଣ, ଆଇନଗତ ଅଧିକାର ସବୁ କ୍ଷେତ୍ର ନ ଭେଦଭାବର ଶିକାର ନା ହେବେ ସେ ବାବଦେ ସମାଜକେ ସଚେତନ କରବାର ଲାଗି ଇ ଦିନ ପାଳନର ଉଦ୍ଦେଶ୍ୟ। ଏ ବଛର ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସର ବିଷୟ ଭବିଷ୍ୟତ ପାଇଁ କନ୍ୟାଙ୍କର ଦୂରଦୃଷ୍ଟି ରଖାଯାଇଛି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା କ୍ଷେତ୍ରର ପ୍ରତିନିଧି ସ୍ୱାଧୀନତା ଉତରୁ ପହେଲା କରି ରାଜ୍ୟ ମନ୍ତ୍ରିମଣ୍ଡଳର ଠାନ୍ ପାଇଥିବାରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକଙ୍କୁ ଗଲାକେଲ କୁଚିଣ୍ଡାନ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। କୁଚିଣ୍ଡା କଲେଜ ଅଡିଟୋରିୟମ୍ର ହୋଇଥିବାର ସମ୍ବର୍ଦ୍ଧନା ସମାରୋହଟି କୁଚିଣ୍ଡା ଇଲାକାର ଭିନ୍ ଭିନ୍ ସଂଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ। ଆରବେଳର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଜୁହାର।